आकाशवाणी ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ କତ୍ତାର ପ୍ରତିପକ୍ଷଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ। ପାରସ୍ପରିକ ସ୍ୱାର୍ଥ ସମ୍ପନ୍ନ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ଉପରେ ମତ ବିନିମୟ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ପୂରିଲା 9 ବର୍ଷ। ଜାମ୍ମୁ କାଶ୍ମୀରରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀ ବିଜେପି ବିଧାୟକ ଦଳ ବୈଠକ ଆସନ୍ତାକାଲି ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆଉ କିଛି ସମୟ ପରେ ମୁହାଁମୁହିଁ ହେବେ ଗୁଜରାଟ ଜାଏଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ। ଭାରତ ଓ କତ୍ତାର ବାଣିଜ୍ୟ, ଶକ୍ତି, ପୁଞ୍ଜିନିବେଶ, ଉଦ୍ଭାବନ, ଖାଦ୍ୟ ନିରାପତ୍ତା, ସଂସ୍କୃତି ଏବଂ ଲୋକମାନଙ୍କ ମଧ୍ୟରେ ନିବିଡ଼ତାକୁ ଗୁରୁତ୍ୱ ଦେଇ ଉଭୟ ଦେଶ ମଧ୍ୟରେ ଏକ ରଣନୈତିକ ଭାଗିଦାରୀ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କତ୍ତାରର ଅମିର ଶେଖ୍ ଫୈଜଲ ବିନ୍ ଥାନି ବିନ୍ ଫୈଜଲ ଅଲ୍ ଥାନିଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ପନ୍ନ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ଏ ଅବସରରେ ଭାରତ ଓ କତ୍ତାର ମଧ୍ୟରେ 2 ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ପ୍ରୋତ୍ସାହିତ କରିବା, ଦ୍ୱିଗୁଣିତ ଟିକସକୁ ଉଠାଇବା ଏବଂ ଆୟ ଉପରେ ଟିକସ ଫାଙ୍କିକୁ ରୋକିବା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଦେଶର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବରୁ ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ କତ୍ତାର ଅମିରଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା। ଭାରତ କତ୍ତାର ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରି ଶିଳ୍ପମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ଭାରତ କତ୍ତାର ଭବିଷ୍ୟତ ଭାଗିଦାରୀ ସ୍ଥାୟିତା, ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗ ଏବଂ ଶକ୍ତିର ସ୍ତମ୍ଭ ହୋଇ ରହିବ। ସେ କହିଛନ୍ତି, ବାଣିଜ୍ୟ ଏବଂ ବ୍ୟବସାୟର ଧାରାରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଶକ୍ତି ବାଣିଜ୍ୟରୁ ଆରମ୍ଭ କରି କୃତ୍ରିମ ବୁଦ୍ଧିମତ୍ତା, ଇଣ୍ଟରନେଟ୍ ଏବଂ ସେମିକଣ୍ଡକ୍ଟର ଭଳି ଜ୍ଞାନକୌଶଳରେ ବିକଶିତ କରାଯାଉଛି। ଦେଶରେ ପୁଞ୍ଜିନିବେଶ ସୁଯୋଗ ଉପରେ ଆଲୋକପାତ କରି ଶ୍ରୀ ଗୋୟଲ କହିଛନ୍ତି, ବ୍ୟବସାୟର ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର ଆସିବା ଯୋଗୁଁ ବ୍ୟବସାୟ କରିବା ସହଜ ହୋଇଛି। ଭାରତ ଆଜି ସ୍ଥିରତା, ପୂର୍ବାନୁମାନ ଏବଂ ନିରନ୍ତରତାର ଏକ ମାର୍ଗ ଦେଖାଇପାରୁଛି। ଲୋକମାନଙ୍କ ପାଇଁ ଅଧିକ ସମୃଦ୍ଧି ଆଣିବା ପାଇଁ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସହଯୋଗ, ବିକଶିତ ଭାରତ 2047 ଏବଂ କତ୍ତାର ଜାତୀୟ ଦୂରଦୃଷ୍ଟି 2030ର ଲକ୍ଷ୍ୟ ମଧ୍ୟରେ ସମନ୍ୱୟ ସୃଷ୍ଟି କରିବାରେ ଏ ବୈଠକ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ 9 ବର୍ଷ ପୂରିଛି। 2016 ଫସଲ ହାନି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିର ଶିକାର ହୋଇଥିବା କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ। କୃଷକଙ୍କ ଆୟ ସ୍ଥିର କରିବା କ୍ଷେତ୍ରରେ ଏହି ଯୋଜନାରେ ଅଭିନବ କୃଷି ପଦ୍ଧତିର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରାଯାଉଛି। 2025-26 ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ସରକାର ବଜେଟ୍ରେ 69,515 କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପାଣିପାଗ ଭିତ୍ତିକ ଫସଲ ବୀମା ଯୋଜନା ଜାରି ରଖିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଜାମ୍ମୁ କାଶ୍ମୀରରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏ ବୈଠକରେ ପୁଲିସ, ଜେଲ୍, ଅଦାଲତ ଏବଂ ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ଏଗୁଡ଼ିକର ସାମ୍ପ୍ରତିକ ସ୍ଥିତି ଓ କାର୍ଯ୍ୟକାରିତା ନେଇ ସମୀକ୍ଷା କରାଯାଇଛି। ଗତବର୍ଷ ଜୁଲାଇ 1 ସାରା ଦେଶରେ ପ୍ରଣୟନ ହୋଇଥିବା ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଏବଂ ସାକ୍ଷ୍ୟ ନିୟମ ସହ ସମ୍ପର୍କିତ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ପ୍ରଭାବଶାଳୀ କରିବା ଲାଗି ଏହି ବୈଠକରେ ଆଲୋଚନା ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା, ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜର୍ମାନୀ ନାଗରିକମାନଙ୍କୁ 2021 ଅସୁବିଧାରେ ପକାଇ ଆସୁଥିବା ଏକ ଅତ୍ୟାଧୁନିକ ଭର୍ଚୁଆଲ୍ ସାଇବର କ୍ରାଇମ୍ ନେଟୱାର୍କକୁ ବନ୍ଦ କରିବା ପାଇଁ ସିବିଆଇ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଦିଲ୍ଲୀ, କୋଲକାତା ଓ ସିଲିଗୁଡ଼ିର 6 ସ୍ଥାନରେ ଗତ 14 4 ଧରି ସିବିଆଇ ପକ୍ଷରୁ ଏ ସଂକ୍ରାନ୍ତରେ ଚଢ଼ାଉ କରାଯାଇଥିଲା। ଆନ୍ତର୍ଜାତିକ ସାଇବର ଆର୍ଥିକ ଅପରାଧ ନେଟୱାର୍କ ମାଧ୍ୟମରେ ଅପରାଧୀମାନେ ଏହାକୁ ପରିଚାଳନା କରୁଥିବା ସିବିଆଇ ଜାଣିବାକୁ ପାଇଥିଲା। ଜର୍ମାନ କର୍ତ୍ତୃପକ୍ଷଙ୍କ ସହଯୋଗରେ ଚକ୍ର ଚାରି ଅଂଶ ବିଶେଷ ଭାବେ ଏ ଅଭିଯାନ ସିବିଆଇ ଆରମ୍ଭ କରିଥିଲା। ଚଢ଼ାଉ ସମୟରେ ସିଲିଗୁଡ଼ିରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସାତଟି ମୋବାଇଲ୍ ଫୋନ୍, ଗୋଟିଏ ଲ୍ୟାପ୍ଟପ୍ ଏବଂ ଅପରାଧିକ କାଗଜପତ୍ର ଆଦି ସିବିଆଇ ଜବତ କରିଥିଲା। ସେହିପରି ପଶ୍ଚିମବଙ୍ଗର ଦାର୍ଜିଲିଂରେ ଅଭିଯୁକ୍ତଙ୍କ ଦ୍ୱାରା ପରିଚାଳିତ ଏକ ବେଆଇନ କଲ୍ ସେଣ୍ଟରରେ ମଧ୍ୟ ସିବିଆଇ ଚଢ଼ାଉ କରି 24 ଡିଜିଟାଲ୍ ପ୍ରମାଣ ଥିବା ହାର୍ଡ ଡିସ୍କ ଜବତ କରିଥିବା ସୂଚନା ମିଳିଛି। ନୂଆଦିଲ୍ଲୀରେ ଦିଲ୍ଲୀ ବିଜେପି ବିଧାୟକ ଦଳ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହି ବୈଠକରେ ବିଜେପିର ସମସ୍ତ ନୂତନ ନିର୍ବାଚିତ ବିଧାୟକଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗଦେବେ। ଦଳୀୟ ସୂତ୍ରରୁ ପ୍ରକାଶ, ଏହି ବୈଠକରେ ଦିଲ୍ଲୀର ପରବର୍ତ୍ତୀ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ। ନୂଆଦିଲ୍ଲୀର ରାମଲୀଳା ମୈଦାନଠାରେ ଆସନ୍ତା ଗୁରୁବାର ଦିନ ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି 70 ଆସନ ମଧ୍ୟରୁ 48 ବିଜୟ ଲାଭ କରିଥିଲା। ମହାରାଷ୍ଟ୍ର କ୍ୟାବିନେଟ୍ ଆଜି ରାଜ୍ୟରେ 346 ନୂତନ ନିଶା ନିବାରଣ ଟାସ୍କଫୋର୍ସ ପଦବୀ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନେଇଛି। ରାଜ୍ୟରେ ଷଷ୍ଠ ରାଜ୍ୟ ଅର୍ଥନୈତିକ ଆୟୋଗ ଗଠନ କରିବା ପାଇଁ ମଧ୍ୟ ଆଜି କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏହା ସହିତ 1594 କୋଟି ସମ୍ବଳିତ ସୌରଶକ୍ତି ପ୍ରକଳ୍ପ ଆରମ୍ଭ କରିବା ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ପ୍ରକଳ୍ପ ଆରମ୍ଭ ହେଲେ ସାଙ୍ଗଲି ଜିଲ୍ଲାର ମହିଶାଲ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ଏବଂ ଏହାଫଳରେ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳରେ ଥିବା ପ୍ରାୟ 1,08,197 ହେକ୍ଟର ଜମିକୁ ଜଳସେଚନ କରାଯାଇପାରିବ। ସେହିପରି ଜଲଗାଓଁ ଜିଲ୍ଲାରେ 40 ତାଲୁକା ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ 1,275,78,00,000 କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ 40 ଏବଂ ଭଡ଼ଗାଓଁ ଅଞ୍ଚଳର 8,290 ହେକ୍ଟର ଜମି ଜଳସେଚିତ ହୋଇପାରିବ। ଓଡ଼ିଶାର ଭୁବନେଶ୍ୱରରେ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏଥିସହ ଘଟଣାରେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟର ସୁରକ୍ଷା କର୍ମୀଙ୍କ ଦୁର୍ବ୍ୟବହାର ସଂକ୍ରାନ୍ତ ଅଭିଯୋଗକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ କୁହାଯାଇଛି। ଘଟଣାରେ ଜଡ଼ିତ ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବଲ୍ଭିୟର ୟୋକଲା ଜିଲ୍ଲାର ଦକ୍ଷିଣ ପଶ୍ଚିମାଞ୍ଚଳ ପାର୍ବତ୍ୟ ଅଞ୍ଚଳର ଏକ ପାହାଡ଼ିଆ ରାସ୍ତାରେ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅତିକମ୍ରେ 30 ପ୍ରାଣହାନୀ ଘଟିଛି। ପଟୋସୀ ଏବଂ ଉରୁଡ଼ ସହର ମଧ୍ୟରେ ଯାଉଥିବା ଏହି ରାସ୍ତାରେ ବସ୍ଟି ଭାରସାମ୍ୟ ଘଟି 800 ମିଟର ତଳକୁ ଖସି ପଡ଼ିଥିଲା। ସୂଚନାଯୋଗ୍ୟ ସେଠାକାର ସରକାରଙ୍କ ସୂଚନା ଅନୁସାରେ ପ୍ରତ୍ୟେକ ବର୍ଷ ବଲ୍ଭିୟରରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ହାରାହାରି 1400 ଲୋକ ପ୍ରାଣ ହରାଇଥାନ୍ତି। ନେଟ୍ଫ୍ଲିକ୍ସର ବ୍ୟାପକ ବିଷୟବସ୍ତୁ ଉପରେ ଆଧାରିତ ଲାଇବ୍ରେରୀ ବ୍ୟବହାର କରି ଆକର୍ଷଣୀୟ ଟ୍ରେଲର ପ୍ରସ୍ତୁତ କରିବା ଆଶାୟୀ ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ୱେବ୍ ଟ୍ରେଲର ମେକିଂ ପ୍ରତିଯୋଗିତାର ପଞ୍ଜୀକରଣ ଆରମ୍ଭ ହୋଇଛି। ୱାର୍ଲଡ ଅଡିଓ ଭିଜୁଆଲ୍ସ ଏଣ୍ଟରଟେନମେଣ୍ଟ ସମିଟ୍ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭିଡ଼ିଓ ଏଡିଟିଂ ଚଳଚ୍ଚିତ୍ର ବିଷୟବସ୍ତୁ ନିର୍ମାଣ କରିବାକୁ ଆଗ୍ରହୀ ଛାତ୍ରଛାତ୍ରୀ ଓ ଆଶାୟୀ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ଆବେଦନକାରୀଙ୍କ ବୟସ ଅତି କମ୍ରେ 18 ହେବା ଆବଶ୍ୟକ। ଚଳିତ ମାସ 15 ସୁଦ୍ଧା ସମଗ୍ର ବିଶ୍ୱରୁ 3,313 ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପଞ୍ଜୀକରଣ କରିଛନ୍ତି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କ୍ରିକେଟ୍ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଗୁଜରାଟ ଜାଏଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 8 ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା। ପଏଣ୍ଟସ୍ ତାଲିକାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 4 ସହ ଶୀର୍ଷରେ ଥିବାବେଳେ ଗୁଜରାଟ ଜଏଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ 2 ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ କତ୍ତାର ପ୍ରତିପକ୍ଷଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ। ପାରସ୍ପରିକ ସ୍ୱାର୍ଥ ସମ୍ପନ୍ନ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ଉପରେ ମତ ବିନିମୟ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ପୂରିଲା 9। ଜାମ୍ମୁ କାଶ୍ମୀରରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀ ବିଜେପି ବିଧାୟକ ଦଳ ବୈଠକ ଆସନ୍ତାକାଲି ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ମୁହାଁମୁହିଁ ହେବେ ଗୁଜରାଟ ଜାଏଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।